ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନ କାଳରେ ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହେବ। ସୂଚନା ଅନୁଯାୟୀ ସପ୍ତଦଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଗତ ଫେବୃଆରୀ 13ରୁ 21 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସରକାର 2025-26 ଆର୍ଥିକ ବର୍ଷ ପାଇଁ 2,90,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଏହି ଅଧିବେଶନ ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପ୍ରିମକୋର୍ଟଙ୍କ କଲେଜିୟମ ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ନାମ ସୁପାରିଶ କରିଛନ୍ତି। ଗତ ଜାନୁଆରୀ 19 ତାରିଖରେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଅବସର ନେବା ପରେ ମୁଖ୍ୟ ବିଚାରପତି ପଦ ଖାଲି ପଡ଼ିଛି। ଜଷ୍ଟିସ୍ ଟଣ୍ଡନ ଏବେ କଲିକତା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର 14ଟି ନବନିର୍ମିତ ଥାନାଗୃହକୁ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିବେ। ଏଥିରେ ଭୁବନେଶ୍ୱର ନୂଆପଲ୍ଲୀରେ ନବନିର୍ମିତ ଥାନାଗୃହ ମଧ୍ୟ ରହିଛି। ରାଷ୍ଟ୍ରପତିଙ୍କ ସଚିବାଳୟରେ 7 ଜଣ ଓଡ଼ିଆଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଭାବେ ପ୍ରାଧ୍ୟାପିକା ଡକ୍ଟର ବିଜୟଲକ୍ଷ୍ମୀ ମହାନ୍ତଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନ୍ୟ 6 ଜଣଙ୍କୁ ରାଷ୍ଟ୍ରପତିଙ୍କ ସଚିବାଳୟରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଦୁର୍ଘଟଣା ହାର ହ୍ରାସ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି, କଡ଼ା ଦଣ୍ଡବିଧାନ ଓ ଜୋରିମାନା ଆଦାୟକୁ କଡ଼ାକଡ଼ି କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଭାସୀ ଜରିଆରେ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହ ରାଜ୍ୟରେ ବେଆଇନ ଖଣି ଖନନ ଓ ପରିବହନକୁ ରୋକିବା ପାଇଁ ପ୍ରବର୍ତ୍ତନ ଅଭିଯାନକୁ ବ୍ୟାପକ କରିବା ନେଇ ଆଲୋଚନା କରିଛନ୍ତି। ଏହାସହ ବାଲି, କଳାପଥର ଆଦିର ନୂତନ ଉତ୍ସଗୁଡ଼ିକର ସର୍ଭେ କରି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ନଦୀବନ୍ଧ ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ଆସନ୍ତା 6 ବର୍ଷ ମଧ୍ୟରେ 1,066 କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ। ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଡ୍ୟାମ୍ ଭିତ୍ତିଭୂମି ଓ ପୁନର୍ବାସ ଏବଂ ଉନ୍ନତି ପ୍ରକଳ୍ପ ଅଧୀନରେ ଏହି କାର୍ଯ୍ୟ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ହୀରାକୁଦ ଡ୍ୟାମ୍ରେ ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ ଓ ବନ୍ୟାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି। ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜନୌଷଧି ଦିବସ ପାଳନ କରାଯାଉଛି। 2008 ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଆରମ୍ଭ କରାଯାଇଥିଲା। ଔଷଧର ବଜାର ଦରଠାରୁ 50-80% କମ୍ ମୂଲ୍ୟରେ ଦେଶରେ ପ୍ରାୟ 15,000ରୁ ଅଧିକ ଜନଔଷଧି କେନ୍ଦ୍ରଗୁଡ଼ିକ ଜରିଆରେ ଔଷଧ ଯୋଗାଇ ଦିଆଯାଉଛି। ଜନଔଷଧିର ଉପାଦେୟତା ସମ୍ପର୍କରେ କେନ୍ଦ୍ରାପଡ଼ାର ସହନୱାଜ ଖାନ କହିଛନ୍ତି,
ଆମେ ବାହାରୁ ମେଡିସିନ କିଣିଲା ବେଳକୁ ଆମେ ବହୁତ ଦରଦାମ ଦେଇକି ଆମେ କିଣିଥାଉ, କିନ୍ତୁ ଏବେ ଜନଔଷଧି ଆସିବା ପୂର୍ବରୁ ଏ ଯେଉଁ ଜେନେରିକ୍ ମେଡିସିନ ଆସିବା ପରଠୁ ଲୋକମାନେ ଖାସ କରିକି ଗାଁ ଗହଳିର ଲୋକମାନେ ଆଉ ଯେଉଁମାନେ କି ବହୁତ ଗରିବ ପରିବାରରୁ ବିଲଙ୍ଗ କରୁଛନ୍ତି ସେମାନେ ବହୁତ କମ୍ ପଇସାରେ ସେମାନେ ଏ ମେଡିସିନଟା କିଣିପାରୁଛନ୍ତି।
ଚଳିତ ରାଜ୍ୟ ବଜେଟ୍ରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ବଜେଟ୍ ସରକାରଙ୍କ ବିକାଶର ଆଭିମୁଖ୍ୟକୁ ସୂଚାଇଥାଏ ବୋଲି କହିଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ସବୁ ବ୍ୟାଙ୍କକୁ 252,000 କୋଟି ଟଙ୍କାର ଋଣ ଦେବା ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଉନ୍ନୟନ କମିଶନର ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ୟାଙ୍କଗୁଡ଼ିକୁ ଗୃହ ନିର୍ମାଣ, ଶିକ୍ଷା, ରପ୍ତାନୀ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ଋଣ ଦେବା ସହ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେବା ନେଇ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି। ଆଇଏନ୍ଏସ୍ ଚିଲିକାରେ 5ମ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ସମାରୋହ ଆଜି ଅନୁଷ୍ଠିତ ହେବ। ଏହି ଅବସରରେ ଚିଲିକା ନୌସେନା ମୁଖ୍ୟ ବି ଦୀପକ ଅନିଲ ଯୋଗଦେଇ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଅଗ୍ନିବୀରମାନଙ୍କୁ ସମ୍ବର୍ଦ୍ଧିତ କରିବେ। 5ମ ବ୍ୟାଚ୍ରେ 2,872 ଜଣ ଅଗ୍ନିବୀର ପ୍ରଶିକ୍ଷଣ ନେଇଥିବା ଆଇଏନ୍ଏସ୍ ଚିଲିକା ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 8 ଓ 9 ତାରିଖରେ ହେବାକୁ ଥିବା ପୁଲିସ୍ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଓଡ଼ିଶା ପୁଲିସ୍ ଚୟନ ବୋର୍ଡ ଦ୍ୱାରା ପରିଚାଳିତ ଗ୍ରୁପ୍ ବି ପଦବୀ ନିମନ୍ତେ ପ୍ରବେଶପତ୍ର ଜାରି କରାଯାଇଥିଲା, ତେବେ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ବାଲଡ଼ା ବକ୍ସାଇଟ୍ ଖଣି ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ 30ରୁ ଅଧିକ ଗ୍ରାମର ଅଞ୍ଚଳବାସୀ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମାକୁ ନେଇ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ ମିଳିଛି। ଆସନ୍ତା 13 ଓ 14 ତାରିଖରେ ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣମୀ ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଜାତୀୟ ସ୍ତରରେ 834 ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ଥିବାବେଳେ ଓଡ଼ିଶାରେ 2,187 ଜଣଙ୍କ ପାଇଁ ଜଣେ ଡାକ୍ତର ରହିଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟରେ 11ଟି ମେଡିକାଲ କଲେଜ ସହିତ 1,675 ଡାକ୍ତରଖାନା ରହିଛି। ରାଜ୍ୟରେ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଗତକାଲି ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା 36.8 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ସେହିଭଳି 38ଟି ସହରର ତାପମାତ୍ରା 30 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।